କମ୍ପିଟିସନ କରିବୁ, ସାମ୍ନାସାମ୍ନି କଥାବାର୍ତ୍ତା ହ, ଲକ୍ଷେ ଟଙ୍କା ଥୋ, ମୁଁ ଲକ୍ଷେ ଟଙ୍କା ଥୋଇବି, ପାଞ୍ଚ ଜଣ ଜଜ୍ ବସିବେ, ତମ କାହାର ଜଣା ପଡ଼ିବ, ଏମିତି ପିଲାକୁ ନେଇକି ଏଇଟା କହ କହିକି କରେଇକି ବାହାଦୁରୀ ମାରିକିରି କିଛି ଫାଇଦା ନାହିଁ, କମ୍ ଅଛି ତ ସାଙ୍ଗରେ ଲଢ଼, ଏମିତି ଭାଇରାଲ କରିକି ନିଜ ନାଁ ନେବା ପାଇଁ ଚେଷ୍ଟା କରିବୁ, ଲୋକ ଭକୁଆ ନୁହନ୍ତି, ମୋ କାଚୁଦା ନୁହନ୍ତି।
ଆଦିତ୍ୟ 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 ଆଦିତ୍ୟ।